ମୋ ନାଁ ସୁନାରାମ ମାରଣ୍ଡି, ରାଧାକୃଷ୍ଣ ଲେନ୍ ବସ୍ତି ର ପ୍ରେସିଡେଣ୍ଟ ମୁଁ କହୁଛି। ସେ ଆମ ବସ୍ତି ସାମ୍ନା ଏପଟେ ପ୍ରଗତି ହାଉସିଂ କଲୋନୀ ୱିଥ ହାଉସିଂ ବୋର୍ଡ କଲୋନୀ, ମଝା ମଝିରେ ଆମର ଯୋଉ ମେନ୍ ରାସ୍ତା ବସ୍ତିକି ଯିବା ପାଇଁ ସେଠି ବହୁତ ଅଳିଆ ଗଦା ହେଇକି ରହୁଛି, ତେଣୁ ସେଟା ସଫା କରାଯାଉ ନାହିଁ। ସେଟା ସଫା କରାଗଲେ ବହୁତ ଭଲ ହୁଅନ୍ତା।